ଗଣନା ପୁସ୍ତକ ସତେଇଶ ପର୍ବ ଅନନ୍ତର ଜୋସେଫଙ୍କ ପୁତ୍ର ମନସୀ ବଂଶୀୟମାନଙ୍କ ମଧ୍ୟରୁ ମନୀଷର ବୁଦ୍ଧର ପୌତ୍ର, ମାଖିରର ପୌତ୍ର, ଗିଲିୟଦର ପୁତ୍ର, ହେଫରର ପୁତ୍ର ଯେ ସଲଫାତ ତାର କନ୍ୟାଗଣ ନିକଟକୁ ଆସିଲେ। ତାର କନ୍ୟାମାନଙ୍କର ନାମ ଏହି ମହଲା, ନୋୟା, ହଗଲା, ମିଲ୍କା ଓ ତିର୍ସା। ଏମାନେ ମୂଷାଙ୍କ ସମ୍ମୁଖରେ, ଇଲିୟାସର ଯାଜକ ସମ୍ମୁଖରେ, ପୁଣି ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ, ଆମ୍ଭମାନଙ୍କର ପିତା ପ୍ରାନ୍ତରରେ ମଲେ, ପୁଣି ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆମ୍ଭମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନଥିଲେ, ମାତ୍ର ସେ ଆପଣା ପାପରେ ମଲେ, ଆଉ ତାଙ୍କର ପୁତ୍ର ନଥିଲା। ଆମ୍ଭମାନଙ୍କର ପିତାଙ୍କର ପୁତ୍ର ନଥିବା ସକାଶୁ କିଏତୁ ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କର ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ। ଏଥିରେ ମୂଷା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ। ତୁମ ସଦାପ୍ରଭୁ ମୂଷାଙ୍କୁ କହିଲେ, ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି, ତୁମ୍ଭେ ସେମାନଙ୍କୁ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ, ପୁଣି ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ ଅଧିକାରର ସମର୍ପଣ କରିବ। ଆଉ ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟ ମଲେ ଯେବେ ତାହାର ପୁତ୍ର ନଥାଏ, ତେବେ ତୁମେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ, ଯେବେ ତାହାର କନ୍ୟା ନଥାଏ, ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ, ପୁଣି ଯେବେ ତାହାର ଭାଇ ନଥାଏ, ତେବେ ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ, ଆଉ ଯେବେ ତାହାର ପିତୃବ୍ୟ ନଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକି ତାହାର ଅଧିକାର ଦେବ ଓ ସେ ତାହାର ଅଧିକାର କରିବ। ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏହା ଇସ୍ରାଏଲ ସନ୍ତାନଗଣର ବିଚାର ବିଧି ହେବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଏହି ଅବିରାମର ପର୍ବତ ଆରୋହଣ କର, ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରଣ ତୁଲ୍ୟ ତୁମେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ, ଯେହେତୁ ତୁମାନେ ସିନ୍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ ଆଜ୍ଞାର ବିରୁଦ୍ଧାଚରଣ କଲ। ସେହି ଜଳ ସିନ୍ ପ୍ରାନ୍ତରରେ କାଦସ୍ଥିତ ମିରବା ଜଳ। ତୈରେ ମୂଷା ସଦାପ୍ରଭୁଙ୍କୁ କହିଲେ, ସଦାପ୍ରଭୁ ସର୍ବଶରୀର ସ୍ଥିତ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ, ଯେ ସେମାନଙ୍କର ଅଗ୍ରଗାମୀ ହୋଇ ବାହାରକୁ ଯାଇପାରିବ ଓ ସେମାନଙ୍କର ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି ଯେ ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇପାରିବ ଓ ଭିତରକୁ ଆଣିପାରିବ। ତାହା କଲେ ସଦାପ୍ରଭୁଙ୍କ ମଣ୍ଡଳୀ ପାଳକ ବିହୀନ ମେଷପଲ ତୁଲ୍ୟ ହେବ ନାହିଁ। ତେଣୁ ସଦାପ୍ରଭୁ ମୋଷାଙ୍କୁ କହିଲେ, ନୁନର ପୁତ୍ର ଜୋସୁଆକୁ ନିଅ, ସେହି ଲୋକଟାରେ ଆତ୍ମା ଅଛନ୍ତି, ପୁଣି ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର, ଆଉ ଇଲିୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ। ଆହୁରି ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଯେପରି ତାହା ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର। ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲିୟାସ ତାହା ପାଇଁ ଉରିମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ, ସେମାନେ ଅର୍ଥାତ୍ ଓ ସେ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ ଉଭୟ ତାହା ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ। ଏଥିରେ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ। ସେ ଜୋସୁଆଙ୍କୁ ଇଲିୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ, ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ। ପୁଣି ସଦାପ୍ରଭୁ ମୂଷାଙ୍କ ହାତରେ ଯେ ରୂପେ କହିଥିଲେ ସୁରୂପେ ସେ ତାଙ୍କୁ ଆଜ୍ଞା ଦେଲେ।